ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଏବଂ ଯୁବଶକ୍ତିର ସାମର୍ଥ୍ୟ ପ୍ରତିଫଳିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କଲେ ସମ୍ବୋଧନ. ସଂସଦର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଚାଲିଛି ସର୍ବଦଳୀୟ ବୈଠକ. ଦେଶରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟସୂଚୀରେ ସଂଶୋଧନ କଲେ ନିର୍ବାଚନ ଆୟୋଗ. ବାତ୍ୟା ଦ୍ୱିତୀୟକୁ ଦୃଷ୍ଟିରେ ରଖି ଟେଲିକମ୍ ସେବାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କଲା ଟେଲିକମ୍ ବିଭାଗ. ଏବଂ ରାଞ୍ଚି ଦିନିକିଆ ଆନ୍ତର୍ଜାତିକ ପୁରୁଷ ବର୍ଗ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦକ୍ଷିଣ ଆଫ୍ରିକା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଭିନ୍ନ କ୍ଷେତ୍ରରେ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଏବଂ ଯୁବଶକ୍ତିର ସାମର୍ଥ୍ୟ ପ୍ରତିଫଳିତ ହୋଇଛି. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ହାଇଦ୍ରାବାଦରେ ବିଶ୍ୱର ସର୍ବବୃହତ୍ ଲିପ୍ ଇଞ୍ଜିନ୍ ଏମ୍ଆର୍ଓ ସୁବିଧାର ଉଦ୍ଘାଟନ, ଭାରତୀୟ ନୌସେନାରେ ଆଇଏନ୍ଏସ୍ ମାହେ ସାମିଲ ହେବା, ସ୍କାଇରୁଟ୍ ଇନ୍ଫିନିଟି କ୍ୟାମ୍ପସ୍ର ଉଦ୍ଘାଟନ ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରଗତିକୁ ପ୍ରତିଫଳିତ କରୁଛି. କୃଷି କ୍ଷେତ୍ରରେ ପ୍ରମୁଖ ସଫଳତା ହାସଲ କରି ଭାରତ 357 ନିୟୁତ ଟନ୍ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛି.
साथियों, कृषि क्षेत्र में भी देश ने बड़ी उपलब्धि हासिल की. भारत ने 357 मिलियन टन के खाद्यान्न उत्पादन के साथ एक ऐतिहासिक रिकॉर्ड बनाया है. 357 मिलियन टन, 10 साल पहले की तुलना में भारत का खाद्यान्न उत्पादन 100 मिलियन टन और बढ़ गया है.
କ୍ରୀଡ଼ା କ୍ଷେତ୍ରରେ ଭାରତ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ପାଇଁ ଭାରତ ମନୋନୀତ ହେବା ଏକ ଗୌରବର ବିଷୟ. ଏହି ସଫଳତା ଦେଶ ଏବଂ ନାଗରିକଙ୍କର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ, ଅଯୋଧ୍ୟା ରାମ ମନ୍ଦିରରେ ଧ୍ୱଜା ଆରୋହଣ ଏବଂ କୁରୁକ୍ଷେତ୍ରର ଜ୍ୟୋତିଷରରେ ପଞ୍ଚଜନ୍ୟ ସ୍ମାରକୀ ଉଦ୍ଘାଟନ ଭଳି ବିଶେଷ କାର୍ଯ୍ୟକ୍ରମ ଇତିମଧ୍ୟରେ ଅନୁଷ୍ଠିତ ହୋଇଛି. ଶୀତକାଳୀନ ପର୍ଯ୍ୟଟନର ସମ୍ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ବତ ସଂସ୍କୃତି ଦୁଃସାହସିକ କାର୍ଯ୍ୟ ପାଇଁ ଦେଶରେ ଅସୀମ ସମ୍ଭାବନା ରହିଛି. ଉତ୍ତରାଖଣ୍ଡରେ ଶୀତକାଳୀନ ପର୍ଯ୍ୟଟନ ବହୁ ଲୋକଙ୍କୁ ଆକର୍ଷିତ କରୁଛି.
हमारे देश में भी विंटर टूरिज्म की हर क्षमता मौजूद है. हमारे पास पहाड़ भी हैं, संस्कृति भी है और एडवेंचर की असीम संभावनाएं भी है. मुझे खुशी है इन दिनों उत्तराखंड का विंटर टूरिज्म लोगों को बहुत आकर्षित कर रहा है. पिथौरागढ़ जिले में 14,500 फुट से अधिक की ऊंचाई पर आदि कैलाश में राज्य की पहली हाई एल्टीट्यूड अल्ट्रा रन मैराथन का आयोजन किया गया. आदि कैलाश की यात्रा पर जहां 3 साल पहले तक मात्र 2000 से कम पर्यटक आते थे, अब यह संख्या भी बढ़कर 30,000 से अधिक हो गई है.
ପ୍ରଧାନମନ୍ତ୍ରୀ ନୌସେନା ସଂଗ୍ରହାଳୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି. ଭାରତୀୟ ନୌସେନାରେ ଆଇଏନ୍ଏସ୍ ମାହେ ଅନ୍ତର୍ଭୁକ୍ତ ହେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ସୁରକ୍ଷା ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ. ମାହେ ନାମକରଣ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଭାରତୀୟ ନୌସେନା ଆତ୍ମନିର୍ଭରତା ଆଡ଼କୁ ଗତି କରୁଛି. G20 ଶିଖର ସମ୍ମିଳନୀରେ ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି. ଏ କ୍ଷେତ୍ରରେ ବୃଦ୍ଧି ପାଉଥିବା ଆଗ୍ରହ ଦେଶବାସୀଙ୍କ ସ୍ୱଦେଶୀକୁ ଆପଣାଇବା ପ୍ରତିଫଳନ କରୁଛି.
मुझे खुशी है कि वोकल फॉर लोकल की भावना को देश के करोड़ों लोगों ने अपने जीवन का हिस्सा बना लिया है. इस साल जब आप त्योहारों की खरीदारी के लिए बाजार में गए होंगे तो एक बात आप सभी ने महसूस की होगी, लोगों की पसंद और घरों में आने वाले सामानों में एक साफ संकेत दिखाई दे रहा था कि देश स्वदेशी की ओर लौट रहा है. आने वाले कुछ दिन में क्रिसमस और नए वर्ष पर खरीदारी का नया दौर शुरू होने वाला है. मैं आपको फिर याद दिलाऊंगा, वोकल फॉर लोकल का मंत्र याद रखें.
ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରାକୃତିକ କୃଷି ଭାରତର ପ୍ରାଚୀନ ପରମ୍ପରାର ଏକ ଅଂଶବିଶେଷ. ପୃଥିବୀ ମାତାକୁ ସୁରକ୍ଷା ଦେବା ଲକ୍ଷ୍ୟ ନେଇ ପାରମ୍ପରିକ କୃଷିକୁ ପ୍ରୋହାହନ ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି. କୁରୁକ୍ଷେତ୍ରର ବ୍ରହ୍ମ ସରୋବରରେ ଆୟୋଜିତ ଅନ୍ତର୍ଜାତୀୟ ଗୀତା ମହୋତ୍ସବରେ ଯୋଗଦେବା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଇସ୍ରୋ ଦ୍ୱାରା ଆୟୋଜିତ ଡ୍ରୋନ୍ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯୁବପିଢ଼ିଙ୍କ ପାଇଁ ସମର୍ପିତ ଏହି ପଦକ୍ଷେପ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ. ଭାରତ ମହୁ ଉତ୍ପାଦନରେ ନୂତନ ରେକର୍ଡ ସ୍ଥାପନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ନୂଆଦିଲ୍ଲୀରେ ବର୍ତ୍ତମାନ ସର୍ବଦଳୀୟ ବୈଠକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ, କଂଗ୍ରେସ ନେତା ଗୌରବ ଗୋଗୋଇ, ଡିଏମ୍କେ ନେତା ତ୍ରିଚି ଶିବା, ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓବ୍ରାଇନ୍, ଶିବସେନା ନେତା ନରେଶ ମାହାସ୍କେ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି। ଆସନ୍ତା ମାସ 19 ପର୍ଯ୍ୟନ୍ତ ସଂସଦ ଅଧିବେଶନ ଜାରି ରହିବ। ଭାରତର ନିର୍ବାଚନ ଆୟୋଗ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ କାର୍ଯ୍ୟସୂଚୀରେ ସଂଶୋଧନ କରିଛନ୍ତି। ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ ଆୟୋଗ ଗଣନା ପାଇଁ ଡିସେମ୍ବର 11 ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଛନ୍ତି। ଡିସେମ୍ବର 16 ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହେବ ଏବଂ ଆସନ୍ତା ବର୍ଷ ଫେବୃୟାରୀ 14 ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ସୂଚନାଯୋଗ୍ୟ, ଏବେ ଉତ୍ତରପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଏସ୍ଆଇଆର୍ ପ୍ରକ୍ରିୟା ଚାଲିଛି। ବାତ୍ୟା ଦିତୁଆକୁ ଦୃଷ୍ଟିରେ ରଖି ଟେଲିକମ୍ ନେଟ୍ୱର୍କ ସେବାକୁ ସୁନିଶ୍ଚିତ କରିବା ପାଇଁ ଟେଲିକମ୍ ବିଭାଗ ବ୍ୟାପକ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିଛି। ଟେଲିକମ୍ ସଂଯୋଗଗୁଡ଼ିକୁ ସୁରକ୍ଷିତ ରଖିବା, ସେବା ପ୍ରଦାନକାରୀଙ୍କ ସହିତ ସମନ୍ୱୟ ରକ୍ଷା କରିବା ଏବଂ ପ୍ରଶାସନ ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ତ୍ୱରିତ ପ୍ରତିକ୍ରିୟାକୁ ସମାଧାନ କରିବା ପାଇଁ 24 ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଡଟ୍ ସମେତ ଟେଲିକମ୍ ସେବା ପ୍ରଦାନକାରୀଙ୍କୁ ନିରବଚ୍ଛିନ୍ନ ନେଟ୍ୱର୍କ ପରିଚାଳନା ବଜାୟ ରଖିବା, ପର୍ଯ୍ୟାପ୍ତ ଇନ୍ଧନ ଭଣ୍ଡାର ସୁନିଶ୍ଚିତ କରିବା, ଜରୁରୀକାଳୀନ ପାୱାର ବ୍ୟାକ୍ଅପ୍ ପ୍ରସ୍ତୁତ ରଖିବା ଏବଂ ଦୁର୍ବଳ ଜିଲ୍ଲାରେ ଫିଲ୍ଡ ରେସ୍ପନ୍ସ ଟିମ୍ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚେନ୍ନାଇରେ ଆଜି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ପରେ ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ କହିଛନ୍ତି, ତାମିଲନାଡୁର ସମସ୍ତ ଜଳଭଣ୍ଡାରରେ 85% ଜଳ ପୂର୍ଣ୍ଣ ଅଛି। ସେ କହିଛନ୍ତି, ରାଜ୍ୟ ବିପର୍ଯ୍ୟୟ ବଳର 16 ଦଳ ଏବଂ ଏନ୍ଡିଆର୍ଏଫ୍ର 12 ଦଳ ଉପକୂଳବର୍ତ୍ତୀ ଅଞ୍ଚଳକୁ ଗସ୍ତ କରିବେ। ବାତ୍ୟାଜନିତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆଉ 10 ଦଳ ଆସିବେ। 20,000 ଚାଷ ଜମି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ବନ୍ୟାଜଳ ନିଷ୍କାସନ ହେବା ପରେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯିବ। ବର୍ଷା ପ୍ରଭାବିତ ଅଞ୍ଚଳକୁ ପଠାଇବା ପାଇଁ 5 ଲୋକଙ୍କ ପାଇଁ ମୌଳିକ ରାସନ ବାବଦରେ 5 ଲେଖାଏଁ ଚାଉଳ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଲୋକଙ୍କୁ ଘରୁ ବାହାରକୁ ନ ଯିବା ପାଇଁ ଉପମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ଏବେ ଢାକା ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ତେବେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ବିଦେଶରେ ଚିକିତ୍ସା ପାଇଁ ତାଙ୍କ ପରିବାର ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ପ୍ରସ୍ତୁତି ଚଳାଇଛନ୍ତି। ବିଏନ୍ପିର ମହାସଚିବ ମିର୍ଜା ଫକ୍ରୁଲ୍ ଇସ୍ଲାମ ଆଲମଗିର କହିଛନ୍ତି, 80 ବୟସ୍କ ଏହି ବିରୋଧୀ ଦଳ ନେତା ଡାକ୍ତରଖାନାର ମେଡିକାଲ ବୋର୍ଡର ତତ୍ତ୍ୱାବଧାନରେ ଏଭରକେୟାର ହସ୍ପିଟାଲ କରୋନାରୀ କେୟାର ୟୁନିଟ୍ରେ ଚିକିତ୍ସାଧୀନ ଅଛନ୍ତି। ଖଲିଦା ଜିଆ ହୃଦ୍ରୋଗ, ଲିଭର ସିରୋସିସ୍ ଏବଂ କିଡ୍ନି ରୋଗରେ ପୀଡ଼ିତ ଅଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା ଚଳିତ ଦିନିକିଆ ପୁରୁଷ ବର୍ଗ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ରାଣ୍ଟିଚ୍ଛାରେ ଖେଳାଯାଉଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଛି। ବ୍ୟାଟିଂ ଆରମ୍ଭ କରି ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 4 ସୁଦ୍ଧା ଗୋଟିଏ ୱିକେଟ୍ ହରାଇ 31 ସଂଗ୍ରହ କରିଥିଲା। ବିରାଟ କୋହଲି ଏବଂ ରୋହିତ ଶର୍ମା କ୍ରିଜ୍ରେ ଅପରାଜିତ ଅଛନ୍ତି। କେଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଭାରତ ଏହି ଦିନିକିଆ ଆନ୍ତର୍ଜାତିକ ସିରିଜ୍ ଖେଳୁଛି। ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା 2025 ଆଜି ଭାରତ ଟାଇଟଲ ହାସଲ ପାଇଁ ଚେଷ୍ଟା କରିବ। ଲକ୍ଷ୍ନୌର ବାବୁ ବନାରସୀ ରାଜ ଇଣ୍ଡୋର ଷ୍ଟାଡିୟମରେ କିଦାମ୍ବି ଶ୍ରୀକାନ୍ତ ଏବଂ ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ଚୂଡ଼ାନ୍ତ ପର୍ଯ୍ୟାୟରେ ମୁକାବିଲା କରିବେ। ଶ୍ରୀକାନ୍ତ ବିଶ୍ୱର 68 ନମ୍ବର ଖେଳାଳି ହଂକଂର ଜାସନ୍ ଗୁନାୱାଙ୍କ ସହ ପୁରୁଷ ଏକକ ଫାଇନାଲରେ ଅବତୀର୍ଣ୍ଣ ହେବେ। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଏବଂ ଯୁବଶକ୍ତିର ସାମର୍ଥ୍ୟ ପ୍ରତିଫଳିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କଲେ ସମ୍ବୋଧନ। ସଂସଦର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ନୂଆଦିଲ୍ଲୀଠାରେ ଚାଲିଛି ସର୍ବଦଳୀୟ ବୈଠକ। ବାତ୍ୟା ଦିତୁଆକୁ ଦୃଷ୍ଟିରେ ରଖି ଟେଲିକମ୍ ସେବାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କଲା ଟେଲିକମ୍ ବିଭାଗ ଏବଂ ରାଞ୍ଚି ଦିନିକିଆ ଆନ୍ତର୍ଜାତିକ ପୁରୁଷ ବର୍ଗ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା।